ସାକ୍ଷାତ ମନ୍ମଥ ମନ୍ମଥ ଭଗବାନ ଆବିର୍ଭାବ ହେଇଗଲେ, ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହେଇଗଲେ ଯେମିତି ମୃତ ଶରୀରରେ ପ୍ରାଣ ଆସିଲା ଭଳି ସବୁ ଗୋପୀମାନେ ସାଙ୍ଗେ ସାଙ୍ଗେ ଦଣ୍ଡାୟମାନ ହେଇକିରି ବହୁତ ଆନନ୍ଦିତ ହେଇଗଲେ। ଏବଂ ଏଇଠି ଶ୍ଳୋକ ଚାରି ନମ୍ବର ଶ୍ଳୋକ ସେଠୁ ଆରମ୍ଭ କରିବା। ଏଇଠି କହୁଛନ୍ତି ଯେ କାଚିତ ରାମ୍ଭଜଂ ସୌରେ ଜଗୃହେ ଅଞ୍ଜଳି ନାମୁଦା କାଚିତ ଧାର ତଦ୍ବାହୁ ଅଂଶେ ଚନ୍ଦନ ଭୂଷିତମ୍। ତିନିଶହ କୋଟି ଗୋପୀ ଆମେ ଚିନ୍ତା କରିପାରିବା ନାହିଁ। ବିଶ୍ୱନାଥ ଚକ୍ରପୁଟକ ନଭାଷରେ କହିଛନ୍ତି ତ୍ରିଶତ କୋଟି ଗୋପିଆ ଏଇଭଳି ଭାବରେ କଥା। ତେଣୁ ତାଙ୍କ ଭିତରୁ କାହାକୁ ସୁଖଦେବ ଗୋସ୍ୱାମୀ ଗୋପୀମାନେ ରାଧାରାଣୀ ଏମାନେ ସବୁ ମନା କରୁଛି, ସୁଖଦେବ ଗୋସ୍ୱାମୀ ମନା କରୁଛନ୍ତି ତମେ ଆମମାନଙ୍କର ନାମ ନେବ ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ ସେଥିପାଇଁ କାହାର ନାମ ନେଇନାହାନ୍ତି। ଏତେ ଇମ୍ପୋର୍ଟାଣ୍ଟ ବ୍ୟକ୍ତିମାନେ ସବୁ ରହିଛନ୍ତି, ତାଙ୍କ ନାମ ମନା କରାଯାଇଛି, ସେ ନେଇନାହାନ୍ତି ସେଥିପାଇଁ ସିକ୍ରେଟ୍। ତାଙ୍କ ନାମ ମନା କରାଯାଇଛି, ସେ ନେଇନାହାନ୍ତି ସେଥିପାଇଁ ସିକ୍ରେଟ୍। ଇଏ ହେଉଛି ଯେଉଁ ବୈଷ୍ଣବମାନଙ୍କର ଯେଉଁ ରହିଛି ଶୁକରର ବିଷ୍ଠା ବୋଲି କୁହାଯାଏ। ସମସ୍ତେ ସମାନ ଦାବି କରୁଛନ୍ତି, କିନ୍ତୁ ଗୋପୀମାନେ ଅମାନି ନା ମାନ ଦେହ ନା, ସେ ସମସ୍ତଙ୍କୁ ମାନ ଦେବେ, ସେ କୌଣସି ମାନ ଦାବି କରିବେ ନାହିଁ। ତେଣୁ ଇଏ ତାଙ୍କର ନାମ ନେଲେ ସମସ୍ତେ କହିବେ ଇଏ ବହୁତ ଉନ୍ନତ ସ୍ତରର ବୋଲି କହିକିରି ସେଥିପାଇଁ ମନା କରୁଛନ୍ତି। ଆଉ ସୁଖଦେବ ଗୋସ୍ୱାମୀ ଯେତେ ଚେଷ୍ଟା କଲେ ଗୋପୀମାନଙ୍କର ନାମ ନ ନେବା ପାଇଁ, କିନ୍ତୁ ଜଣିଏ ଗୋପୀଙ୍କର ନାମ ନେଇଯାଇଛନ୍ତି। ରାସଲୀଳାରେ ଯେଉଁମାନେ ଭାଗ ନେଇଥିଲେ ତାଙ୍କ କଥା କୁହାଯାଉଛି, ନହେଲେ ଦଶରା ବ୍ରତ ଏମାନଙ୍କ ସବୁ ନାମ ରହିଛି, କିନ୍ତୁ ଏମାନଙ୍କ ନାମ ନ ନେଲେ ମଧ୍ୟ ଆମେ ଗତକାଲି 32 ନମ୍ବର ଅଧ୍ୟାୟରେ ଏଠି ଆସିବ ଯେଉଁ ପୂର୍ବରୁ ବୋଧେ 30 ଅଧ୍ୟାୟରେ ଯେଉଁ ରହିଛି ଅନୟାରାଧିତ ନୂନାମ ରାଧାରାଣୀଙ୍କର ନାମ ପରୋକ୍ଷ ଭାବରେ ସେ ନେଇଛନ୍ତି। ରାଧାରାଣୀଙ୍କର ନାମ ବାହାରି ପଡ଼ିଲେ ତାଙ୍କର ମୁଖ ପଦ୍ମରୁ ସୁଖଦେବ ଗୋସ୍ୱାମୀଙ୍କର। ତେଣୁ ଏଠି କହୁଛନ୍ତି କାଶୀ କରାମ ଭୋଜନ ସୌରେ, ଯେ ତାଙ୍କର ନାମ ସେ ଜାଣିନାହାନ୍ତି ତା ନୁହଁ, ମନା କରାଯାଇଛି ତାଙ୍କ ନାମ ନେବା ପାଇଁ, ସେଥିପାଇଁ କାଶୀତ ଶବ୍ଦ ବ୍ୟବହାର କରାଯାଇଛି। କାଶୀତ କରାମ ଭୋଜ ସୌରେ, ସେ ସୌରେ ଭଗବାନ କୃଷ୍ଣଙ୍କର କରାମ୍ବୁଜ, କରାମ୍ବୁଜ କହିଲେ ହସ୍ତପଦ୍ମ, କରାମ୍ବୁଜ ଜଗୃହେ ଅଞ୍ଜଳି ନା ମୁଦା, ବହୁତ ମୁଦା କହିଲେ ବହୁତ ଆନନ୍ଦର ସହିତ ତାଙ୍କର ହସ୍ତପଦ୍ମକୁ ଜଣେ ଧାରଣ କଲେ। କାଚିତ କାଚିତ ଗୋପୀ ଅଞ୍ଜଳି ନା ମୁଦା, କାଚିତ ଦଧାର ତଦ ବାହୁ, ଆଉ ଜଣେ ତାଙ୍କର ବାହୁ ତାଙ୍କର ହସ୍ତକୁ ଧାରଣ କଲେ। 300 କୋଟି ଗୋପୀ ଅଛନ୍ତି, କେତେ ଜଣ ଧାରଣ କରିବେ ଜଣେ ବ୍ୟକ୍ତି? ଭଗବାନ ଯେଉଁ ବିସ୍ତାର କରିଛନ୍ତି, ତେଣୁ ଜଣେ କେତେ ମୁଖ୍ୟମାନଙ୍କର ନାମ ସବୁ ନିଆଯାଇଛି, ସମସ୍ତଙ୍କ ନାମ ନିଆ ମାନେ ସମସ୍ତଙ୍କର କଥା କୁହାଯାଉ ନାହିଁ। ତେଣୁ କାଚିତ ଦଧାର ତଦ ବାହୁ, କେତେ ଜଣ କ'ଣ ଜଣେ କିଏ କଲେ, ଜଣେ କ'ଣ କଲେ ନା ତାଙ୍କର ବାହୁକୁ ଧାରଣ କଲେ, ଅଂଶେ ଚନ୍ଦନ ଭୂଷିତମ୍, ଅଂଶେ କଲେ ତାଙ୍କ କନ୍ଧରେ ଧାରଣ କଲେ, ଯେଉଁଟାକ ଚନ୍ଦନ ଭୂଷିତମ୍, ତାଙ୍କର ହସ୍ତ ହେଉଛି ଚନ୍ଦନରେ ଭୂଷିତ ରହିଛି, ଚନ୍ଦନ ଚର୍ଚିତ ନୀଳ କଳେବର,
ଚନ୍ଦନ ଚର୍ଚିତ
ଗୀତ ଗୋବିନ୍ଦରେ ବର୍ଣ୍ଣନା କଲେ ଚନ୍ଦନ ଚର୍ଚିତ ନୀଳ କଳେବର, ସୁନ୍ଦର ରୂପ ତାଙ୍କର ରହିଛି ସେ ଚନ୍ଦନ ଚର୍ଚିତ, କାଚି ଦଧାର ତଦ ବାହୁ ଅଂଶୀ ଚନ୍ଦନ ଭୂଷିତମ, ଚନ୍ଦନ ଭୂଷିତ ହେଇକି ରହିଛନ୍ତି। ଏଭଳି ଭାବରେ କିଏ ଦୁଇ ଜଣ କିଏ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଏମାନେ ହେଉଛନ୍ତି କିଏ ନା ସର୍ବଗୋପୀଷୁ ମୁଖ୍ୟାନାମ କାସାଚିତ୍ ସ୍ୱସ୍ୱଭାବଚିତ ପ୍ରେମଚେଷ୍ଟିତାନି ଆପଞ୍ଚବୀ, ଗୋପୀମାନଙ୍କର କିଭଳି ଭାବେ ପ୍ରେମଚେଷ୍ଟିତ ପ୍ରେମ ଚେଷ୍ଟା କରିଛନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଉଛି। ଇଏ ହେଉଛନ୍ତି ଚନ୍ଦ୍ରାବଳି ଏବଂ ଶ୍ୟାମଳା, ଚନ୍ଦ୍ରାବଳି ଏବଂ ଶ୍ୟାମଳା ଏ ଦୁଇ ଜଣ ଗୋପୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି କରାମ୍ବୁଜ ଚନ୍ଦନେନ ଋଷିତମ୍, ଚନ୍ଦନ ଯେଉଁ ରହିଛି ଭଗବାନଙ୍କ ହସ୍ତପଦ୍ମରେ, ଏ ତାପହାରିତ୍ୱମ୍, ଏ ଯେଉଁ ଭଗବାନଙ୍କ ବିରହରେ ଯେଉଁ ତାପ ହେଉଥିଲା ସେ ହସ୍ତକୁ ଧାରଣ କରିକିରି ତାଙ୍କ ତାପ ଚାଲିଗଲା, ତାପହାରିତ୍ୱମ୍, ଚନ୍ଦନ ଯେମିତି ଶୀତଳ ପ୍ରଦାନ କରେ ସେଇଭଳି ଭାବରେ ତାପହାରିତ୍ୱମ୍। ତେଣୁ ତାପରେ ଶୁଭ କହୁଛନ୍ତି କାଚିତ୍ ଅଞ୍ଜଳି ନା ଗୁଣତନ୍ମୀ ତାମ୍ବୁଳ ଚର୍ବିତମ୍ ଏକାଧଙ୍ଗ୍ରି କମଳମ୍ ସନ୍ତପ୍ତା ସ୍ତନୟୋର ଧାତ୍। ଆଉ କ'ଣ ହେଲା ନା କାଚି, ତିନିଶହ କୋଟି ଗୋପୀଙ୍କର କଥା ରହିଛି, କେତେ କହିବେ ତାଙ୍କ ଭିତରୁ ମୁଖ୍ୟ, ବିଶ୍ୱନାଥ ଚକ୍ରବର୍ତ୍ତୀ କହିବେ ତାଙ୍କ ଭିତରୁ ମୁଖ୍ୟ କିଏ, ତାଙ୍କ ଭିତରୁ ମୁଖ୍ୟ, ତାଙ୍କ ଭିତରୁ ମୁଖ୍ୟ, ଏମିତି ହେଇକିରି ଜଣେ ଆସିଲି ଲାଷ୍ଟକୁ କାଚି ଅଞ୍ଜଳି ନା ଗୁଣ। ଆଉ ଜଣେ କ'ଣ କଲେ ନା ତାଙ୍କର ଅଞ୍ଜଳିରେ ଗ୍ରହଣ କଲେ କ'ଣ ନା ତନ୍ମି ତାମ୍ବୁଳ ଚର୍ବିତମ୍, ଭଗବାନ ତାମ୍ବୁଳ ଚର୍ବଣ କରୁଛନ୍ତି, ଭଗବାନଙ୍କର ତାମ୍ବୁଳ ଚର୍ବଣ କରୁଛନ୍ତି, ଚର୍ବିତ ତାମ୍ବୁଳକୁ ଗ୍ରହଣ କଲେ ହସ୍ତରେ, ଚର୍ବିତ ତାମ୍ବୁଳ ଏ ସେ ଅମୃତ, ଏକା ତଦଙ୍ଗ୍ରି କମଳମ୍ ସନ୍ତପ୍ତା ସ୍ତନୟୋର ଧାତ୍। ଆଉ ଜଣେ କ'ଣ କଲେ ନା ତାଙ୍କର ଅଙ୍ଗ୍ରି କମଳ, ତାଙ୍କର ପାଦ ପଦ୍ମକୁ ତାଙ୍କର ସନ୍ତପ୍ତା, ସନ୍ତପ୍ତ ହୋଇ ରହିଥିଲେ ଭଗବାନ ବିରହରେ, ତାଙ୍କର ସ୍ତନୟୋର ଧାତ୍, ତାଙ୍କ ବକ୍ଷ ଦେଶରେ ଧାରଣ କଲେ। ଏମାନେ କିଏ କିଏ ନା ଚନ୍ଦ୍ରବଳୀର, ଚନ୍ଦ୍ରାବଳୀଙ୍କ ପ୍ରିୟତମ ସଖୀ ଶୈବିଆ, ଆଉ ଅନ୍ୟ ସ୍ଥାନ କୁହାଯାଇଛି ପଦ୍ମା ଏବଂ ଭଦ୍ରା ମଧ୍ୟ କୁହାଯାଇଛି, ଏମିତି ସବୁ ବିଭିନ୍ନ ନାମ ସବୁ ନିଆଯାଇଛି। ତେଣୁ ଏଭଳି ଭାବେ ଗୋପୀମାନେ ଭଗବାନ ଦର୍ଶନ କରି ଆନନ୍ଦରେ ଏଭଳି ଭାବରେ ତାଙ୍କ ସହିତ ଯୁକ୍ତ ହେଉଛନ୍ତି। ପ୍ରେମ ସଂଗ୍ରହ ବିବଳା ଘ୍ନନ୍ତି ବୈକ୍ଷ କଟାକ୍ଷେପେ ସନ୍ଦଷ୍ଟ ଦଶନଚ୍ଛେଦ। ଆଉ ଜଣେ କ'ଣ କହିଲେ ଏକେ ଏକା ଭ୍ରୁକୁଟି ମା ବଧ୍ୟ, ଭ୍ରୁକୁଟି ତାଙ୍କର ଯେଉଁ ଭ୍ରୁ ରହିଛି, ଭ୍ରୁଲତା ରହିଛି, ତାକୁ କୁଞ୍ଚନ କରିକିରି ଭ୍ରୁକୁଟି ମା ଆବଧ୍ୟ ପ୍ରେମ ସଂଗ୍ରମ୍ଭ ବିବଳା, ପ୍ରେମରେ କ୍ରୋଧ, ପ୍ରେମ ସଂଗ୍ରମ୍ଭ ବିବଳା ପ୍ରେମରେ କ୍ରୋଧ, ପ୍ରେମ କୋପ, ଇଏ ପ୍ରେମ କୋପରେ ଘ୍ନନ୍ତି ଐକ୍ଷ କଟାକ୍ଷ ପେଇ, ଯେମିତି କଟାକ୍ଷରେ ତାଙ୍କୁ କ'ଣ ତାଡ଼ନା କରିବେ, ତାଡ଼ନା କରୁଛନ୍ତି କଟାକ୍ଷରେ, କ୍ରୋଧ ପ୍ରଦର୍ଶନ କରୁଛନ୍ତି। ଘ୍ନନ୍ତି ବୈକ୍ଷ ତାଙ୍କୁ ଦେଖିଲେ ସେ ଗୋପୀ ଜଣକ କଟାକ୍ଷେ ପେଇ, କଟାକ୍ଷ ମାଧ୍ୟମରେ ସନ୍ଦଷ୍ଟ ଦର୍ଶନଚ୍ଛେଦା, ଏତେ କ୍ରୋଧରେ କ'ଣ କରୁଛନ୍ତି ନିଜ ଓଷ୍ଠକୁ ଦର୍ଶନ କହିଲେ ଦାନ୍ତରେ ଚାପିକିରି ଓଠ କାମୁଡ଼ିକିରି ଏଇଭଳି ଭାବେ ତାଙ୍କୁ କ୍ରୋଧରେ ନିରୀକ୍ଷଣ କରୁଛନ୍ତି। ଇଏ କିଏ, ଇଏ ହେଉଛନ୍ତି ଇଏ ଶ୍ରୀମତୀ ରାଧିକା। ଏଠି ଭଗବାନ ଏଇଭଳି ଭାବରେ ଗୋପୀମାନଙ୍କର ବ୍ୟବହାରକୁ ବହୁତ आनंदित हुवन्ति गोपीमान जो वर्षना करती चैतन्य चरितामृत आदिलीला चतुर्थ अध्याय श्लोक 26 रे कह जाय छी प्रिया यदि मन करी करै वासना लंपट युग आम शुणु दशम सड़चाश अध्याय गोपी राधाराणी जो रही समर गीत यह भाव जो विभिन्न प्रकार भगवान निंदा करो कही जमी ये खाली ये जो कृष्ण जे एक खाली निष्ठुरता नुह पूर्व पूर्व जन्मे से बहुत निष्ठुरता आचरण कर जितेबाला सी रामचंद्र थे त्रेता युग में राम जी द्वापर युग कथा पूर्व युग त्रेता युग रामचंद्र जो थे से जन स्त्री लोक आसा संग करने कि तार नाक कान काटिदे आ गए स्त्री बस रेजे स्त्री ग्रहण करेंगे ना से काटिदे ता नु आ गए स्त्री बस सीता नाक कान काटिदे ये निष्ठुर से भाई भाव में पूर्वजन्म बड़ी बामन देव थे बामन रूप से आड़ी को छलना करी छोटे छोटे पाद देखी कहले तीन पाद भूमि एक पाद ने हाँ तीन पाद कहीं ने दुई पाद सब विराट विराट पाद देख सब नहींगले बड़ी को बंधन कले ये भाव निश्चित भगवान ये भाव राधाराणी भ्रमर गीत रही दशम स्कंद सड़चाश अध्याय आम आलोचना करूँ सब कथा तेनाली मान कर प्रिया भर्सना करती भगवान से बहुत भल लगे वेदस्तुति भगवान जहाँ आराधना करुचे चापेक्षा सीटा अधिक आनंद लगे महाप्रभु ये सब आस्वादन करने आ राधाराणी ये जो वर्षना जो भगवान को आनंद लाभ प्रदान करूला सीटा निजे राधा भाव भगवान को जो आनंद प्रदान करूला चिंता करो आनंद पाऊँ से कौन दु प्रकार आ गए आश्रय जाती आनंद भगवान जो आनंद प्राप्त होंगे से गोटे विषय जाती आनंद विषय भगवान हूँ प्रेम विषय किंतु राधाराणी और गोपी मैंने प्रेम आश्रय तत्व से माने गुरुदेव हो आश्रय तत्व तेणु कोटि गुण होते आश्रय जातीय आनंद विषय जातीय आनंद ठारु कोटि गुण अधिक होती आश्रय जातीय आनंद राधाराणी प्राप्त होंगे तेणु भगवान राधा भाव अंग कर श्रीराधाया प्रणय महिमा कीदृशन वाणवा स्वान्वयधारेणाधूतमध्रिमा कीदृशन वा मध्य सख्यता सिंह मदन भवत कीदृशन पेतुलोभा तद्भावाढ़ संजनी सचिगर सिंधु अरिंदु महाप्रभुरा लीला आरंभ हो तीनटी कारण भगवान तीन टी मनमांसा पूर्ण हो पारा ना तीन मंसा अभिलाषी सचिगर परकाशी संगे लय पारिषद गण महाप्रभु लीला चलो तेणु ये भाव में राधाराणी ये हूँ राधिका श्रीमती राधिका तापर अच्छा आम एक कथा विश्राम देवा ना आगे हम ना अच्छी रही आड़ती हम सात नंबर श्लोक क्या अपरा निमिष द्रुव्या जोषाणा तन्मुखाम्बुजम् आपितमपि नातृप्य संतस्तच्चरणं तथा केवे जन तृप्ति हो पारती ना संतस्त चरण यथा सत साधु भगवान पाद पद्मी युक्त हेले से केवल तृप्त हो पारती ना भगवान सेवार श्री श्री सीताराम लक्ष्मण जो कि जिते भगवान को सेवा कले से सन्तुष्ट हो पारती हाँ मुझे सेवा करदेली घंटाटे सेवा करदेली होगा ना सत तरण कथा ना तृप्य तृप्ति हमें ना अधिक रू अधिक भगवान कथा शुणापी ये कहते भयंतु न वितृप्यान आम तृप्त हो पार ना ଭଗବାନ କଥା ଶୁଣିବା ପାଇଁ ଶୁଣିବାରେ ସେହିଭଳି ଭାବରେ ଅର୍ଜୁନ ମଧ୍ୟ କହୁଛନ୍ତି, ଆପଣ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି, ମୁଁ ତୃପ୍ତି ପାଇପାରୁନାହିଁ ଭଗବାନ ବିଷୟରେ ଶୁଣିବା ପାଇଁ। ଇଏ ହେଉଛି ଭକ୍ତର ଭାବ। ସେଭଳି ଗୋପୀମାନେ ମଧ୍ୟ ସେଭଳି ଅପରା ଅନିମିଷ ଦୃଗ୍ଭ୍ୟା, ଆଉ ଜଣେ ଗୋପୀ କ'ଣ କରୁଛନ୍ତି, ଅନିମିଷ ଦୃଗ୍ଭ୍ୟା, ଚକ୍ଷୁରେ ତାଙ୍କର ପଲକ ପଡ଼ୁନାହିଁ, ଏଇଭଳି ଭାବରେ ଚକ୍ଷୁରେ ଯୁଷାଣା ତା ମୁଖାମ୍ବୁଜନ ତାଙ୍କର ମୁଖା ମୁଖପାଦକୁ ଦର୍ଶନ କରୁଛନ୍ତି ଅନିମିଷ ନେତ୍ରରେ। ଆପିତ ମାପି ନା ତୃପ୍ୟ, ଯେମିତି ପାନ କରୁଛନ୍ତି ଚକ୍ଷୁ ମାଧ୍ୟମରେ ଭଗବାନ ରୂପକୁ ରୂପ ସୁଧାକୁ ପାନ କରୁଛନ୍ତି, ରୂପାମୃତ ରୂପ ଅମୃତକୁ ପାନ କରୁଛନ୍ତି ଭଗବାନଙ୍କର ଚକ୍ଷୁ ମାଧ୍ୟମରେ। ଆପିତ ମାପି ନା ତୃପ୍ୟ, ତୃପ୍ତି ପାଇପାରୁନାହାନ୍ତି ଭଗବାନ ରୂପ। ଏଇଭଳି ଭାବରେ ଆମେ କେତେଥର କହିଛୁ, ସେଇଟା ଗୋପୀମାନ ଭାବ ହେଉଛି ଏଇଟା। କୋଟି ନେତ୍ର ନାହିଁ ଦିଲ ଦିନ ଦୁଇ ତାହାତେ ନିମିଷ କୃଷ୍ଣ ଭାବ ହେଉଛି ଏଇଟା। ଗୋଟିଏ ନେତ୍ରରେ ଭଗବାନଙ୍କ ରୂପ ମହାଦୁର୍ଯ୍ୟକୁ ଆସ୍ୱାଦନ କରିଥାନ୍ତି, ପାନ କରିଥାନ୍ତି ଚକ୍ଷୁରେ, କିନ୍ତୁ ବିଧି ବ୍ରହ୍ମା ବିଧି ଭାର ନାଜାନି ସୃଜନ ଅବିଦଗ୍ଧ ବିଧି ଭାର ନାଜାନ ଅତୃପ୍ତ ହୟାଙ୍କର ବିଧିର ନିନ୍ଦନ, ବ୍ରହ୍ମାଙ୍କର ନିନ୍ଦା କରନ୍ତି ସେମାନେ। ଅବିଦଗ୍ଧ ବିଧି ଅରସିକଟା, ଜଡ଼ ଫୁଲରୁ ଯାହା ଦେଇଛି ତେଣୁ ତାଙ୍କର ରସିକ ରସିକ ନୁହନ୍ତି, ସେ ରସିକ ବ୍ୟକ୍ତି ନୁହନ୍ତି, ତେଣୁ ଜାଣନ୍ତି ନାହିଁ କେମିତି ସୃଷ୍ଟି କରିବାକୁ ପଡ଼ିବ। ଅବିଦଗ୍ଧ ବିଧି ନା ଯାହାନି ସୃଜନ, ସେ ଜାଣନ୍ତି ନାହିଁ ସୃଷ୍ଟି କିଭଳି କରିବାକୁ ପଡ଼ିବ। କୋଟି ନେତ୍ର ଦେବା କଥା, ଦୁଇଟି ନେତ୍ର ଦେଲେ ତା ଦେହରେ ପୁଣି ପଲକ ଦେଲେ କ'ଣ ଭଗବାନ ରୂପ ଦେଖିବେ। ଏଇଭଳି ଭଗବାନଙ୍କ ଭକ୍ତଙ୍କର ଭାବ ହେଉଛି ଏଇଭଳି ଭାବରେ ରୂପ ଗୋସ୍ୱାମୀ ସେଇଭଳି ଭାବରେ ଲଳିତ ମାଧବ ବିଦଗ୍ଧ ମାଧବ ଯେଉଁ ରଚନା କରିଛନ୍ତି ସେଥିରେ ସେ ବର୍ଣ୍ଣନା କରିଛନ୍ତି। ଗୋଟିଏ ଜୁହା ସେ ପ୍ରାର୍ଥନା କରୁଛନ୍ତି, ଗୋଟିଏ ଜୁହାରେ ଭଗବାନଙ୍କ ନାମ ଗ୍ରହଣ କରିବେ, ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଭଗବାନଙ୍କର ଜଣେ ଶ୍ରୀ ଶ୍ରୀ ସୀତାରାମ ଭଗବାନଙ୍କ ଜଣେ ଅବତାର ପୃଥୁ ମହାରାଜ, ସେ ଭଗବାନ ପ୍ରାର୍ଥନା କରୁଛନ୍ତି, ମୋତେ ଅୟିତ କର୍ଣ୍ଣ ଦିଅନ୍ତୁ, ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ବିଧସ୍ୱ କର୍ଣ୍ଣା ୟୁତ ଏ ସେମ ବର, ଏ ବର ପ୍ରଦାନ କରନ୍ତୁ, 10,000 କର୍ଣ୍ଣ ଦିଅନ୍ତୁ ଭଗବାନ କଥା। ଏଇଭଳି ଭାବରେ ଜଣେ ତୃପ୍ତ ହେଇପାରିବ ନାହିଁ, ତେଣୁ ଇଏ ଗୋପୀ ଜଣକ କିଏ ନା ରାଧାଙ୍କର ପ୍ରଧାନ ସଖୀ ଲଳିତା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଭାବାର୍ଥରେ ଏଇଟା ବର୍ଣ୍ଣନା କରାଯାଇଛି, ବର୍ଣ୍ଣନା କରିଛନ୍ତି ଯେ ସାଧୁ ବ୍ୟକ୍ତିମାନଙ୍କର ଭଗବାନଙ୍କ ଚରଣରେ ମନୋନିବେଶ କରିବାର ଯେଉଁ ସାଦୃଶ୍ୟଟି ଏଠାରେ ପ୍ରଦତ୍ତ ହୋଇଛି ତାହା ଆଂଶିକ ଭାବରେ ପ୍ରଯୁଜ୍ୟ, କାରଣ କୃଷ୍ଣଙ୍କର ପ୍ରତ୍ୟାବର୍ତ୍ତନ ପରେ ଗୋପୀମାନେ ଯେଉଁ ଭାବୋଚ୍ଛ୍ୱାସ ଅନୁଭବ କରୁଥିଲେ ତାହା ଅତୁଳନୀୟ। ତୁଳନାଟା ଠିକ ଭାବରେ ହେଇ ନାହିଁ, ସାଂଶିକ ଭାବରେ ଠିକ ବୋଲି କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି। ତେଣୁ ଏଇଭଳି ଭାବରେ 7 ଶ୍ଳୋକଟି ଆମେ ପାଠ କଲେ 8 ଶ୍ଳୋକରୁ ଆରମ୍ଭ କରିବା କଥା। ଆସନ୍ତାକାଲି ଲାଷ୍ଟ ମୁଁ ପଳେଇବି, କାଲି ଭୁବନେଶ୍ୱର, କାଲି କିଛି ଶ୍ଳୋକ ପାଠ କରିବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସ୍ୱାମୀ ଗୌରବ କି, ଗୋପ୍ରମାନନ୍ଦେ।